ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଶ୍ଚିମ ଏସିଆ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଏକ ବିଶ୍ୱସ୍ତ ରାଷ୍ଟ୍ର ଭାବେ ପ୍ରତିପାଦିତ ହୋଇଛି, କହିଲେ ପ୍ରଧାନମନ୍ତ୍ରୀ. ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଅନୁଦାନ ଉପରେ ଆଜି ଲୋକସଭାରେ ହେବ ଆଲୋଚନା. ଆସାମକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ. 47,800 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ. ଉପସାଗରୀୟ ଆରବ ଦେଶଗୁଡ଼ିକ ଉପରେ ଆକ୍ରମଣ ଜାରି ରହିବ ବୋଲି ଇରାନ୍ର ନୂତନ ସର୍ବୋଚ୍ଚ ନେତାଙ୍କ ଘୋଷଣା, ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026ରେ ସ୍ଥାନ ପକ୍କା କଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପଶ୍ଚିମ ଏସିଆରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଏକ ବିଶ୍ୱସ୍ତ ରାଷ୍ଟ୍ର ଭାବେ ନିଜକୁ ପ୍ରତିପାଦନ କରିପାରିଛି. ନୂଆଦିଲ୍ଲୀରେ ଏନ୍ଏକ୍ସଟି ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଯୋଗାଣ ଶୃଙ୍ଖଳରେ ସୃଷ୍ଟ ଆହ୍ୱାନକୁ ମୁକାବିଲା କରିବା ପାଇଁ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି. ତୈଳ ଉତ୍ପାଦନକୁ ଉତ୍ସାହିତ କରିବା, ଶକ୍ତି ଉପଲବ୍ଧତାକୁ ବ୍ୟାପକ କରିବା ଏବଂ ଏଥିପାଇଁ ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବା ଉପରେ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି.
ये युद्ध की वजह से जो संकट बना है उसका मुकाबला भी हम जरूर कर पाएंगे. 140 करोड़ देशवासियों पर पूरा भरोसा. जहां तक सरकार का प्रश्न है, हम किसी भी प्रकार के प्रयत्न या प्रयास में कोई कमी नहीं आने देंगे. हमारे हर निर्णय में जनता का हित सर्वोपरि रहेगा.
ଶ୍ରୀ ମୋଦି କହିଛନ୍ତି, ବୈଷୟିକ ପରିସ୍ଥିତି ସତ୍ତ୍ୱେ ଚାଷୀ ଏବଂ ସାଧାରଣ ଜନତାଙ୍କ ଉପରେ ସୃଷ୍ଟ ପ୍ରଭାବକୁ ହ୍ରାସ କରିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି. ପେଟ୍ରୋଲିୟମ୍ ଓ ଡିଜେଲ କ୍ଷେତ୍ରରେ ଦକ୍ଷତା ବିକାଶରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି. ଫିନ୍ଲାଣ୍ଡ ରାଷ୍ଟ୍ରପତି ଏବଂ କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ନିକଟରେ ଭାରତ ଗସ୍ତ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଭାରତ ସହିତ ସହଯୋଗକୁ ସୁଦୃଢ଼ କରିବା ପାଇଁ ବିଶ୍ୱସ୍ତରରେ ନେତୃତ୍ୱ ଆଗ୍ରହ ପ୍ରକାଶ କରୁଛନ୍ତି. ଦେଶ ପରବର୍ତ୍ତୀ ପିଢ଼ିର ଡିଜିଟାଲ ଭିତ୍ତିଭୂମି ଆଡ଼କୁ ଅଗ୍ରସର ହେଉଛି. ବାସ୍ତବ ସମୟ ଡିଜିଟାଲ କାରବାରରେ ଭାରତ ଦ୍ରୁତ ବିକାଶ କରୁଛି. ସେ କହିଛନ୍ତି, ଭାରତ କେବଳ ପ୍ରଗତି କରୁନାହିଁ, ବରଂ ବିକାଶର ପରବର୍ତ୍ତୀ ପର୍ଯ୍ୟାୟ ଆଡ଼କୁ ଗତି କରୁଛି. ଏହି ଅବସରରେ ଶ୍ରୀ ମୋଦି ଦେଶରେ ଶକ୍ତି କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆ ପରିସ୍ଥିତି ନେଇ ଇରାନ୍ ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏ ସମ୍ପର୍କରେ ସୂଚନା ଦେଇ ପ୍ରବାସୀ ଭାରତୀୟ ନାଗରିକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ସଂଘର୍ଷ ବୃଦ୍ଧି, ସାଧାରଣ ନାଗରିକଙ୍କ ଜୀବନହାନି ଏବଂ ଭିତ୍ତିଭୂମି କ୍ଷେତ୍ରର କ୍ଷୟକ୍ଷତି ନେଇ ଶ୍ରୀ ମୋଦି ଗଭୀର ଚିନ୍ତା ପ୍ରକଟ କରିଛନ୍ତି. କଥାବାର୍ତ୍ତା କାଳରେ ସୁରକ୍ଷା, ସାମଗ୍ରୀ, ଶକ୍ତିର ନିରନ୍ତର ପରିବହନର ଆବଶ୍ୟକତା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି. ଶାନ୍ତି ଓ ସ୍ଥିରତା ପ୍ରତି ଭାରତର ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରି ଶ୍ରୀ ମୋଦି କୂଟନୈତିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଆହ୍ୱାନ ଦେଇଛନ୍ତି. ଲୋକସଭାରେ ଆଜି ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଅନୁଦାନ ଉପରେ ଆଲୋଚନା ସହ ମତାମତ ଗ୍ରହଣ କରାଯିବାର କାର୍ଯ୍ୟସୂଚୀ ରହିଛି. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଲୋଚନାର ଉତ୍ତର ରଖିବେ. ରାଜ୍ୟସଭାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର କାର୍ଯ୍ୟକ୍ରମଗୁଡ଼ିକ ଉପରେ ଅଧିକ ଆଲୋଚନା କରାଯିବ. ଲୋକସଭାରେ ଗତକାଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ପଶ୍ଚିମ ଏସିଆ ପରିସ୍ଥିତି ନେଇ ଶକ୍ତି ଯୋଗାଣ କ୍ଷେତ୍ରରେ ସୃଷ୍ଟ ଆହ୍ୱାନ ଏବଂ ଏହାର ମୁକାବିଲା ଦିଗରେ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଉପରେ ସୂଚନା ପ୍ରଦାନ କରିଥିଲେ. ଦେଶର ଅଶୋଧିତ ତୈଳ ସ୍ଥିତି ସୁରକ୍ଷିତ ରହିଛି ବୋଲି ଶ୍ରୀ ପୁରୀ କହିଛନ୍ତି. ଘରୋଇ ଏଲ୍ପିଜି ଯୋଗାଣ କ୍ଷେତ୍ରରେ ସ୍ଥିରତା ରହିବା ସହିତ ବୁକିଂର 2.5 ଦିନ ମଧ୍ୟରେ ସିଲିଣ୍ଡର ଯୋଗାଣର ପୂର୍ବ ନିର୍ଦ୍ଧାରିତ ଅବଧି ଅପରିବର୍ତ୍ତିତ ରହିଛି ବୋଲି କହିଥିଲେ. ଦେଶର 33 କୋଟି ପରିବାର, ବିଶେଷକରି ଗରିବ ଲୋକଙ୍କୁ ନିରନ୍ତର ଏଲ୍ପିଜି ଯୋଗାଣକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି. ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏଲ୍ପିଜି ଯୋଗାଣ ବ୍ୟାହତ ଅଭିଯୋଗ ନେଇ ବ୍ୟବସାୟ କ୍ଷେତ୍ର ସମ୍ମୁଖୀନ ହେଉଥିବା ପରିସ୍ଥିତି ଉପରେ ଆଲୋକପାତ କରିଥିଲେ.
ನನ್ನ ಮೀಕಿನ ಅಪೀಲ್ಕಿ ಏನದ್ ಬಾತಾಲಿತ್ಕೆ ಕಾಮೇಡ್ ಶುಕ್ರು ಅಕ್ಷೀಲ ಮೀಕಿನ್ ಪಿಸ್ತ ಗುಲೈ ಕಾಮೇಡ್ ಕಿ ವಾಸ್ ಮಂದಿ ಸಿಲಿಂಡರ್ ಅದಕ್ಕೆ ನಲ್ಲಮಂತಿಂಜೆ ನನ್ನ ಅಪೀಲ್ ಕಿಯಮಂತಾನು ಭಾರಕೀಯ ಎತ್ತ ಕಾಮೇಡ್ ಇಂಜಕ್ಕೆ ಮನ ಆಂದೋಲನ ತೂ ನಿಲ್ಪಿಕಿ ಅನ್ನ ಪರಿಸ್ಥಿತಿ ಇಲ್ಲಿ ಇದೇ ನನ್ನ ಮೂಡ್ತೋರದಕ್ಕೆ ಮನ ಗಣಪತ್ ದಾಲು ಸಾರಸ್ಟ್ ಹತ್ತರು ಅಲ್ಕೆನೆ ದೇವ್ಜಿ ಸಂಗ್ರಾಮ್ ದಾಲು ಅನ್ನುವ ಸಿಲಿಂಡರ್ ಹತ್ತರು ಆಲ್ಕೇನೆ ಮನ ಒಡಿಶಾ ರಾಜಲೋಪ ಶಿವಾಜಿ ಸಂಘೆ ಪಂದ್ರ ವಿಕಾಸ ದಂಶ ಪಂದ್ರ ವಾಸಿ ಸಲೆಂಡ್ರ ಆತ್ತರು ಆಲ್ಕೇನೆ ಇದ್ದ ನಡಮತೆ ವೇಣೆ ಮನ ಸುನೀಲು ಜಮುನಾ ಆಲ್ಕೇನೆ ಮನೀಸು ರಜನಿವಾಸಿ ಸಲೆಂಡ್ರ ಆಸಿ ನಾವು ಸಂಘೆನ ಮಂತರು ನನ್ನ ಪುಲ್ಬಂತೆ ಮಂತಾನು ಅದೇನ್ ಮೈದಾನ ಮೀಕಿನ ಬಾತಲಯ್ಯೋ ಮೀ ಸಂಘೆ ವೇಣ ಆದಸಿ ಜಾದಮಾನಿ ಪೇಷಂಟ್ ಆಸ್ಮಿಂದರ್ ಗಾಯಲ ಹತ್ರ ಮಂತೋರು ವೇರ್ಕಿನ ಇಲಾಜ್ ಕ್ಲಿನಿಕ್ ವೇಣೆ ಮೊಹಕಮ್ ಅಂತ ಅದೇನ್ ಮೀ ಸೊಬ್ಬಿತ್ತೋರು ವಾಂತಿರಿಂಜ ನನ್ನ ಆಸಕ್ತಿ ಅಂತಾನು ಅದೇ ನಾ ಫೋನ್ ನಂಬರ್ ಇದು 7 8 5 0 7 0 5 3 1 ಇದು ನಂಬರ್ ತಿ ಮೀರು ಆ ಕಾಂಟ್ರಾಕ್ಟ್ ಕಿಶೋರ್ ಬತ್ಕಿ ಬೇಸ ಅಂತಿಂಜ ನನ್ನ ಆಪಿಲ್ ಕಿ ಅಂತಾನು.
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ଆସାମ ଗସ୍ତରେ ଯିବେ। ଶ୍ରୀ ମୋଦି ସେଠାରେ 47,800 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ କୋକ୍ରାଝରରେ ପ୍ରଧାନମନ୍ତ୍ରୀ 4,570 କୋଟି ବ୍ୟୟରେ କେତେକ ପ୍ରକଳ୍ପର ଶୁଭାରମ୍ଭ କରିବେ। ସେଥିମଧ୍ୟରେ ରେଳକୋଚ୍ ମରାମତି କାରଖାନା, 3ଟି ସେତୁ ଏବଂ ବୋଡୋ ଟେରିଟୋରିଆଲ ଅଞ୍ଚଳରେ 3ଟି ନୂଆ ରେଳ ଲାଇନ୍ ରହିଛି। ଆସାମମାଲା ତୃତୀୟ ଏବଂ 6ଟି ସଡ଼କ ଯୋଗାଯୋଗ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ ଶ୍ରୀ ମୋଦି ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଆହାଟୀ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ସେଠାରେ ଶ୍ରୀ ମୋଦି ଯୋଗ୍ୟ ଚା ବଗିଚା ଶ୍ରମିକଙ୍କୁ ଜମିପଟ୍ଟା ବଣ୍ଟନ କରିବେ। ଏଥିସହିତ 150 MW ବିଶିଷ୍ଟ କୋପିଲି ଜଳବିଦ୍ୟୁତ୍ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିବେ। ଏହି ଅବସରରେ ସେ ପ୍ରାୟ 10,000 କୋଟି ସମ୍ବଳିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପିଏମ୍ କିଷାନ ସମ୍ମାନନିଧି ଯୋଜନାର 22ତମ କିସ୍ତି ସିଧାସଳଖ ସମ୍ପୃକ୍ତ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ସିଲଚର ଯାଇ 24,205 କୋଟି ସମ୍ବଳିତ 3ଟି ପ୍ରମୁଖ ପ୍ରକଳ୍ପର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସନ୍ଧ୍ୟାରେ ଆସାମରୁ କୋଲକାତା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଇରାନ୍ର ସର୍ବୋଚ୍ଚ ନେତା ଆୟତୋଲ୍ଲା ମୋଜତାବା ଖାମେନେଇ କହିଛନ୍ତି ଉପସାଗରୀୟ ଆରବ ଦେଶଗୁଡ଼ିକ ଉପରେ ଆକ୍ରମଣ ଜାରି ରହିବ। ଆମେରିକା ଏବଂ ଇସ୍ରାଏଲ୍ ବିରୋଧରେ ରଣନୈତିକ ପଦକ୍ଷେପ ସ୍ୱରୂପ ହର୍ମୁଜ୍ ଜଳପଥର ବ୍ୟବହାର ଉପରେ ପ୍ରତିବନ୍ଧକ ଜାରି ରଖିବାକୁ ଶ୍ରୀ ଖାମେନେଇ ଦୃଢ଼ ନିଷ୍ପତ୍ତି ନେଇଛନ୍ତି। ଇସ୍ରାଏଲ୍ ଆକ୍ରମଣରେ ମୃତ୍ୟୁବରଣ କରିଥିବା ତାଙ୍କ ପିତାଙ୍କ ଉତ୍ତରାଧିକାରୀ ଭାବରେ ମନୋନୀତ ହେବା ପରେ ଶ୍ରୀ ଖାମେନେଇଙ୍କର ଏହା ପ୍ରଥମ ସାର୍ବଜନୀନ ବିବୃତ୍ତି ଥିଲା। ଶ୍ରୀ ଖାମେନେଇ ଆହତ ହୋଇଥିବା ନେଇ ଇସ୍ରାଏଲ୍ ସନ୍ଦେହ ବ୍ୟକ୍ତ କରୁଥିବା ବେଳେ ଇରାନ୍ର ସରକାରୀ ଟିଭି ସମ୍ବାଦ ପାଠକ ଶ୍ରୀ ଖାମେନେଇଙ୍କ ଏହି ବିବୃତ୍ତି ପାଠ କରିଛନ୍ତି। ଯୁଦ୍ଧରେ ମୃତ୍ୟୁବରଣ କରିଥିବା ଇରାନ୍ବାସୀଙ୍କର ପ୍ରତିଶୋଧ ନିଆଯିବ ବୋଲି ଶ୍ରୀ ଖାମେନେଇ କହିଛନ୍ତି। ପଶ୍ଚିମ ଏସିଆରେ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ସେଠାକାର ବିଭିନ୍ନ ଅଞ୍ଚଳରେ ଆକାଶମାର୍ଗରୁ ଆକ୍ରମଣ ଏବଂ ବାୟୁସେନା ପକ୍ଷରୁ ଆକାଶପଥ ଅବରୋଧ ନେଇ ସୂଚନା ପ୍ରଦାନ କରାଯାଇଛି। ଇସ୍ରାଏଲ୍ ସେନା କହିଛି ତେହେରାନରେ ଆକ୍ରମଣ ଅଧିକ ହେବା ସହିତ ବାସିଜ୍ ଅର୍ଦ୍ଧସାମରିକ ବାହିନୀ ଦ୍ୱାରା ପରିଚାଳିତ ଚେକ୍ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ଆକାଶମାର୍ଗରୁ ଆକ୍ରମଣ ତୀବ୍ର ହୋଇଛି। ଏହି ଚେକ୍ପୋଷ୍ଟଗୁଡ଼ିକ ମାଧ୍ୟମରେ ଇରାନ୍ର ସୁରକ୍ଷା ବାହିନୀ ତେହେରାନ ମଧ୍ୟରେ ଗତିବିଧିକୁ ନିୟନ୍ତ୍ରଣ କରିଥାଏ। ଅନ୍ୟପକ୍ଷରେ ଇରାନ୍ ପକ୍ଷରୁ ଏ ସଂକ୍ରାନ୍ତ କ୍ଷୟକ୍ଷତିର କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ହର୍ମୁଜ୍ ଜଳପଥରେ ସଂଘର୍ଷ ଅଧିକ ତୀବ୍ର ହୋଇଛି। ଇରାନ୍ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାୟୁ କହିଛନ୍ତି ଇରାନ୍ ନୌସେନା ସହିତ ସିଧାସଳଖ ସମନ୍ୱୟ ରକ୍ଷା କରୁଥିବା ଜାହାଜଗୁଡ଼ିକୁ ଏହି ମାର୍ଗରେ ଚଳାଚଳ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପଶ୍ଚିମ ଏସିଆରେ ସଂଘର୍ଷ ବୃଦ୍ଧିକୁ ଦୃଷ୍ଟିରେ ରଖି ଉପସାଗରୀୟ ସହଯୋଗ ପରିଷଦ ଦେଶଗୁଡ଼ିକରେ ସୁରକ୍ଷା ନେଇ ଅଧିକ ସତର୍କତା ଅବଲମ୍ବନ କରାଯାଇଛି। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026 ପ୍ରତିଯୋଗିତା ପାଇଁ ଭାରତ ନିଜର ସ୍ଥାନ ପକ୍କା କରିଛି। ହାଇଦ୍ରାବାଦଠାରେ ଚାଲିଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇ ଭାରତ ଏହି ସଫଳତା ହାସଲ କରିଛି। ଆଜି ହାଇଦ୍ରାବାଦଠାରେ ଭାରତ ଏବଂ ଇଟାଲୀ ମଧ୍ୟରେ ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ଯୋଗ୍ୟତା ପର୍ଯ୍ୟାୟର ନିୟମ ଅନୁଯାୟୀ ହାଇଦ୍ରାବାଦ ଏବଂ ଚିଲିର ସାଣ୍ଟିଆଗୋଠାରେ ଖେଳାଯାଉଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ 3ଟି ଦଳ ବିଶ୍ୱକପ୍ ପ୍ରତିଯୋଗିତାକୁ ଉନ୍ନୀତ ହେବେ। ଏଥିସହ ଉଭୟ ପ୍ରତିଯୋଗିତାର ଶ୍ରେଷ୍ଠ ଚତୁର୍ଥ ଦଳ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରିବ। ବେଲଜିୟମ୍ ଏବଂ ନେଦରଲ୍ୟାଣ୍ଡସ୍ ମିଳିତ ଭାବେ ବିଶ୍ୱକପ୍ ପ୍ରତିଯୋଗିତା ଆୟୋଜନ କରୁଛନ୍ତି। ଅଗଷ୍ଟ 15ରୁ 30 ତାରିଖ ପର୍ଯ୍ୟନ୍ତ ମହିଳା ହକି ବିଶ୍ୱକପ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପଶ୍ଚିମ ଏସିଆ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଏକ ବିଶ୍ୱସ୍ତ ରାଷ୍ଟ୍ର ଭାବେ ପ୍ରତିପାଦିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଅନୁଦାନ ଉପରେ ଆଜି ଲୋକସଭାରେ ହେବ ଆଲୋଚନା। ଆସାମକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। 47,800 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଶିଳାନ୍ୟାସ। ଉପସାଗରୀୟ ଆରବ ଦେଶଗୁଡ଼ିକ ଉପରେ ଆକ୍ରମଣ ଜାରି ରହିବ ବୋଲି ଇରାନ୍ର ନୂତନ ସର୍ବୋଚ୍ଚ ନେତାଙ୍କ ଘୋଷଣା ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026ରେ ସ୍ଥାନ ପକ୍କା କଲା ଭାରତ। ସମ୍ବାଦ ଶେଷ ହେଲା।